ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସମବାୟ ଭାରତୀୟ ସଂସ୍କୃତିର ଆଧାର ବୋଲି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ବିଶ୍ୱ ସମବାୟ ସମ୍ମିଳନୀକେ କଲେ ଉଦ୍ଘାଟନ। ସଂସଦର ଶୀତକାଳୀନ ଅଧିବେଶନ ହେଲା ମୂଲ। ସମ୍ବିଧାନର 75 ନମ୍ବର ବଛର ଭାରତର ବିଶ୍ୱସ୍ତରୀୟ ମାନ୍ୟତାକେ ବରକସ କରବା କହିଲେ ପ୍ରଧାନମନ୍ତ୍ରୀ। ଆଇବାକାଲଠାନୁ ମୂଲ ହେବା ବିଧାନସଭାର ଶୀତକାଳୀନ ଅଧିବେଶନ। ଆଉର୍ ହୀରାକୁଦ ଜଳଭଣ୍ଡାରନ ପହଞ୍ଚିଲେ ୟୁରୋପ ଆର୍ ମଧ୍ୟ ଏସିଆର ପକ୍ଷୀ। ଏଥର ପୂରା ଖବର। ସମବାୟ ଗୋଟେ ମଡେଲ ନୁହେଁ, ଇଟା ଭାରତୀୟ ସଂସ୍କୃତିର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଆନ୍ତର୍ଜାତୀୟ ସମବାୟ ମେଣ୍ଟ ଆଇସିଏର ବିଶ୍ୱ ସମବାୟ ସମ୍ମିଳନୀକେ ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ଦେଶେ ସମବାୟ ଗୋଟେ ଉପାୟ ନୁ ଆନ୍ଦୋଳନ, ଆନ୍ଦୋଳନ ନୁ ବିପ୍ଳବ ଆର୍ ବିପ୍ଳବ ନୁ ସଶକ୍ତିକରଣର ରୂପ ନେଇଛି। ଆଇବା ଦିନେ ଭାରତର ଅଭିବୃଦ୍ଧି ଲାଗି ସମବାୟର ବଡ଼ ଭୂମିକା ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସମବାୟ ଦିବସ 2025 ଗୋଟେ ଡାକଟିକଟର ଉନ୍ମୋଚନ କରିଛନ୍। ଏ ସମ୍ମିଳନୀଥି ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ ତୋବଗେ ଆର୍ ଫିଜିର ଉପପ୍ରଧାନମନ୍ତ୍ରୀ ମାନୁ କାମିକାମିକା ଆର୍ ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। 1895 ମସିହାନ ଅନ୍ତରାଷ୍ଟ୍ରୀୟ ସମବାୟ ମେଣ୍ଟ ପ୍ରତିଷ୍ଠା କରାଯାଇଥିଲା। ଏ ସଂଗଠନ ପୂର୍ତ୍ତି 30 ଲକ୍ଷ ସମବାୟ ଉଦ୍ୟୋଗର ପ୍ରତିନିଧିତ୍ୱ କରୁଛି। ଏଥି 1 ବିଲିୟନ୍ରୁ ଅଧିକା ସମବାୟ ସଦସ୍ୟ ଅଛନ୍। ଭାରତ ମଣ୍ଡପମ୍ନ ଇ 6-ଦିନିଆ ସମ୍ମିଳନୀ ହେବାର୍କେ ଥିବା କାର୍ଯ୍ୟକ୍ରମ ଆର୍ ଆଲୋଚନା ସଭାମାନଙ୍କେ ସାରା ପୃଥିବୀର ସମବାୟ ସମିତିମାନଙ୍କୁ ଗୋଟେ ମଚାନ ସାମିଲ କରାଯିବା। ଏଥି ଦେଶ ବିଦେଶରୁ ପାଖାପାଖି 3000 ପ୍ରତିନିଧି ସାମିଲ ହେବେ। ସଂସଦର ଶୀତକାଳୀନ ଅଧିବେଶନ ଆଜିଠାନୁ ମୂଲ ହୋଇଛି। ଅଧିବେଶନର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିକରି କହିଛନ୍ ଯେ ସମ୍ଭିଧାନ ପ୍ରଣୟନର 75 ନମ୍ବର ବଛରେ ପ୍ରବେଶ କରୁଛି। ଗଣତନ୍ତ୍ର ଲାଗି ଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଆଏ। ସଂସଦ ଲାଗି ଅତକାନୁ ଅତକା ଯୋଗଦାନ ନେଇକରି ସୁସ୍ଥ ଆଲୋଚନା କରବାର ଦରକାର। ସମ୍ଭିଧାନର 75 ନମ୍ବର ବଛର ଗୌରବ ବଢ଼ାବାର ସହିତ ଭାରତର ବିଶ୍ୱସ୍ତରୀୟ ମାନ୍ୟତାକେ ବରକସ କରବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଗଣତାନ୍ତ୍ରିକ ପ୍ରକ୍ରିୟା ଥି ଆଇବା ପିଢ଼ିକେ ତୟାର କରବାରଟା ଫି ପିଢ଼ିର ଦାୟିତ୍ୱ ଆଏ। ଲୋକଙ୍କର ଭାବନାକେ ସମ୍ମାନ ଦେବାର ସହିତ ସେମାନଙ୍କର ଆଶା ଆର୍ ଆକାଂକ୍ଷାକେ ପୂରା କରବାର ଲାଗି ବହୁତଟେ ପରିଶ୍ରମ କରବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ସଂସଦର 2 ସଦନକେ ଆଇବାକାଲ ଲାଗି ସ୍ଥଗିତ ରଖାଯାଇଛି। ଏହି ଅଧିବେଶନ 20 ମାସ 20 ତାରିଖ ତକ୍ ଚାଲବା। ଭାରତୀୟ ସମ୍ଭିଧାନ ଗ୍ରହଣର 75 ବଛର ପୂର୍ତ୍ତିକେ ଆଇବାକାଲନୁ ବଛରେ ତକ୍ ସମାରୋହ ସହକାରେ ପାଳନ କରବାର ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍। ଇ ବର୍ଷବ୍ୟାପୀ ସମାରୋହ ସାରା ଦେଶେ ଆଇବା ବଛର 26 ନଭେମ୍ବର ତକ୍ ଚାଲବା। 1949 ନଭେମ୍ବର 26 ତାରିଖ ଦିନ ଭାରତର ସମ୍ଭିଧାନ ସଭାଥି ଗ୍ରହଣ କରାଯାଇଥିବା ସମ୍ଭିଧାନ 1950 ଜାନୁଆରୀ 26 ତାରିଖ ଦିନ କାର୍ଯ୍ୟକାରୀ ହୋଇଥିଲା। ସମାରୋହ ବାବଦେ ସୂଚନା ଦେଇକରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ ଯେ ନୂଆଦିଲ୍ଲୀ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ର ଆଇବାକାଲ ଗୋଟେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥି ସଂସଦର ଉଭୟ ଗୃହକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଆହୁରି ଭିଲ୍ କହିଛନ୍ ଯେ ଇଟା ଖାଲି ସଂସଦ ଲାଗି ଗୋଟେ ସମାରୋହ ନୁହେଁ, ସାରା ଦେଶ ଲାଗି ଉତ୍ସବ ଆଏ। ଶ୍ରୀ ରିଜିଜୁ ସମ୍ଭିଧାନ ଗ୍ରହଣର 75 ବଛର ପୂର୍ତ୍ତି ଉଲ୍ଗୁନେ ହେବାର୍କେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଥି ସାମିଲ ହେବା ଲାଗି ଲୋକଙ୍କୁ ଅନୁରୋଧ କରିଛନ୍। ହମାରା ସମ୍ଭିଧାନ ହମାରା ସ୍ୱାଭିମାନ ଟେଗ୍ଲାଇନ୍କେ ନେଇକରି କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ସମ୍ଭିଧାନ ନିର୍ମାତାମାନଙ୍କର ଅବଦାନକେ ସମ୍ମାନ ଜଣାବାର ଉଦ୍ଦେଶ୍ୟ ସମ୍ଭିଧାନଟି ଥିବାର ମୁଖ୍ୟ ମୂଲ୍ୟକେ ଦୋହରାବାର ଲାଗି ଏହି ସମାରୋହ ଆୟୋଜନ କରାଯାଉଛି। ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବାକାଲନୁ ମୂଲ ହେବା। ଏଥିଲାଗି ଆଜି ବିଧାନସଭା ପରିସରର ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାଥି ସର୍ବଦଳୀୟ ବୈଠକ ହୋଇଛି। ବୈଠକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଥିଲେ। ଅଧିବେଶନକେ ସୁରୁଖୁରୁଥି ପରିଚାଳନା କରବାର ବାବଦେ ବୈଠକଥି ବିସ୍ତାର ଭାବେ ଆଲୋଚନା ହୋଇଥିଲା। ଗୃହର ସୁପରିଚାଳନା ଲାଗି ବାଚସ୍ପତି ସମ୍କିରିର ମତାମତ ଆର୍ ସହଯୋଗ କାମନା କରିଥିଲେ। ବୈଠକ ବାବଦେ ସୂଚନା ଦେଇକରି ବାଚସ୍ପତି କହିଛନ୍ ଯେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ବାବଦେ ହୋଇଥିବାର ଆଲୋଚନା ସଫଲ ହୋଇଛି। ଶୃଙ୍ଖଳାର ସହିତ ବିଧାନସଭା ପରିଚାଳନା ଲାଗି ସବୁ ଦଳର ନେତା ପ୍ରତିଶ୍ରତି ଦେଇଛନ୍ ବୋଲି ବାଚସ୍ପତି କହିଛନ୍। ଭୁବନେଶ୍ୱର ଠାନେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ଉପସ୍ଥିତି ହୋଇଥିବା ଏହି ବୈଠକନ ଦଳର ବିଧାୟକମାନେ ଉପସ୍ଥିତ ଥିଲେ। ଆଇବା ଅଧିବେଶନଟି ବିରୋଧୀ ଦଳକେ କେନ୍ତିକିରି ମୁକାବିଲା କରାଯିବା ସେ ବାବଦେ ରଣନୀତି ତିଆର କରାଯାଇଛି। ବିରୋଧୀ ଦଳଙ୍କର ସବୁ ଗଠନମୂଳକ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍। ଗୃହନ ଦଳର ସବୁ ବିଧାୟକ ଉପସ୍ଥିତ ରହିକରି ରାଜ୍ୟ ସରକାର ଭିନ୍ ଭିନ୍ ଯୋଜନା ଆର୍ କାର୍ଯ୍ୟକ୍ରମ ବାବଦେ ପ୍ରଭାବୀ ଢଙ୍ଗେ ଉପସ୍ଥାପନ କରବାର୍କେ ଦଳୀୟ ନେତୃବୃନ୍ଦ ପରାମର୍ଶ ଦେଇଛନ୍। ସେଆଡ଼େ ଆଜି ସଞ୍ଜବେଳେ ଶଙ୍ଖ ଭବନଠାରେ ବିଜେଡି ବିଧାୟକ ଦଳର ବୈଠକ ଆର୍ ସଞ୍ଜବେଳର 6 ବଜେ ଉତ୍ରୁ କଂଗ୍ରେସ ବିଧାୟକ ଦଳର ବୈଠକ ଆୟୋଜନ ବାବଦେ ଆମର ଭୁବନେଶ୍ୱର ସମ୍ବାଦଦାତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲଭଣ୍ଡାରକେ ବିଦେଶୀ ପରିବ୍ରାଜକ ପକ୍ଷୀମାନଙ୍କର ଆଇବାରଟା ମୂଲ ହୋଇଛି। ଶୀତ ବଢ଼ବାର ସହିତ ପହିଲା କରି ୟୁରୋପ ଆର୍ ମଧ୍ୟ ଏସିଆର ଗ୍ରେଟ୍ କ୍ରେଷ୍ଟେଡ୍ ଆର୍ ସିଲଭର ଗଲବାଗି ଭିନ୍ ଭିନ୍ ପ୍ରଜାତିର ପକ୍ଷୀମାନେ ହଜାର ହଜାର କିଲୋମିଟର ଦୂରର ଦେଶନୁ ହୀରାକୁଦ ଜଲଭଣ୍ଡାରକେ ଆସୁଛନ୍। ପକ୍ଷୀମାନଙ୍କର ସୁରକ୍ଷା ଲାଗି ହୀରାକୁଦ ଜଲ ଡିଭିଜନ ତରଫୁ ବ୍ୟବସ୍ଥା କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଗଲା ବଛର ହୀରାକୁଦ ଜଲଭଣ୍ଡାରକେ 342,000 ଅତକା 113 ପ୍ରଜାତିର ପକ୍ଷୀ ଆସିଥିଲେ। ସେଆଡ଼େ ହୀରାକୁଦ ହ୍ରଦକେ ଆନ୍ତର୍ଜାତୀୟ ସଂସ୍ଥା ତରଫୁ ରାମସର ଆର୍ଦ୍ରଭୂମି ମାନ୍ୟତା ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଷ୍ଟେସନର 3 ଟ୍ରେନ୍ର ରହଣୀ ଲାଗି ଅନୁମତି ଦେଇଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଧନ୍ୟବାଦ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ ଏତ୍କେ ରାଜଗାଙ୍ଗପୁର ରେଳ ଷ୍ଟେସନର ସମ୍ବଲପୁର ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ୍, ହାଟିଆ ଏସ୍ଏମ୍ଭିବି ଏକ୍ସପ୍ରେସ୍ ଆର୍ ପୁନେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ରହଣୀ ବାବଦର ଦାବିକେ ସ୍ୱୀକୃତି ମିଳିଛି। ସମ୍ବଲପୁର ଜିଲ୍ଲା ସମବାୟ ବିଭାଗ ତରଫୁ ପ୍ରାଥମିକ କୃଷି ସମବାୟ ସମିତିକେ ବହୁମୁଖୀ ସମବାୟ ସମିତି ରୂପ ଦେବାର ଲାଗି ରାଇଜେ ପହିଲା କରି ପାଇଲଟ ପ୍ରୋଜେକ୍ଟ ମୂଲ ହୋଇଛି। ଏଥିଲାଗି ଜିଲ୍ଲା ରେମେଡ୍ କୃଷି ସମବାୟ ସେବା ସମିତିକେ ବଛାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ବହୁମୁଖୀ ସେବା ସମବାୟ ସମିତିର 25 ପ୍ରକାରର ବ୍ୟବସାୟର ସୁବିଧା କରାଯିବା। ଇନ ପେଟ୍ରୋଲ ପମ୍ପ, ଜନଔଷଧି କେନ୍ଦ୍ର, କୃଷି ଯନ୍ତ୍ରପାତି ବ୍ୟବସାୟ କେଭିଲ ସାମିଲ କରାଯିବା। ବାତ୍ୟାତି ହୋଇଥିବା ନୁକସାନର ଆକଳନ ଲାଗି ସାଛନିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରନ ପହଞ୍ଚିଛନ୍। ସେମାନେ ପହିଲା କ୍ଷେପେ କେନ୍ଦ୍ରାପଡ଼ା ଆର୍ ଭଦ୍ରକ ଜିଲ୍ଲା ଗସ୍ତ କରିକରି ବାତ୍ୟା ଦାନାର କ୍ଷୟକ୍ଷତିର ଆକଳନ କରୁଛନ୍। ଏହି ଟିମ୍ ବାଲେଶ୍ୱର ଜିଲ୍ଲାନ ଗଲା ବାତ୍ୟାତି ହୋଇଥିବାର କ୍ଷୟକ୍ଷତି ଅନୁଧ୍ୟାନ କରବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱଥି ବରିଷ୍ଠ ଅଧିକାରୀମାନେ ଏହି ଟିମ୍ଥି ସାମିଲ ଅଛନ୍। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ର ପାଢେଲ ଗାଁ ପାଖେ ଆଜି ଉପରବେଲା ଗୋଟିଏ ସଡ଼କ ଦୁର୍ଘଟଣାଥି ଦୁଇଜଣଙ୍କର ଜୀବନ ଯାଇଛି। ଦେଗାଁ ଆଡ଼କେ ଯାଉଥିବାର ଗୋଟିଏ ପିକ୍ଅପ୍ ଭ୍ୟାନ୍ ରାସ୍ତା ତରାର ଗଛେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଥି ପିକ୍ଅପ୍ ଭ୍ୟାନ୍ର ଡ୍ରାଇଭର ଆର୍ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଘଟଣା ଜାଗାନ ପହଞ୍ଚିକରି ଅନୁସନ୍ଧାନ ମୂଲ କରିଥିବାର ଜଣାପଡ଼ିଛି। ଆଜି ମକ୍ସିର ମାସର ଅନ୍ଧାର ପଖର ଦଶମୀ ତିଥିଥି ପୁରୀ ଶ୍ରୀମନ୍ଦିର ଶ୍ରୀବିଗ୍ରହଙ୍କର ପୈତାଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ଏହି ନୀତି କରାଯାଉଛି। ଏଥିଲାଗି ଉପରବେଲା 5 ବଜେନୁ ରାତି 9 ବଜେ ତକ 4 ଘଣ୍ଟା ଲାଗି ମହାପ୍ରଭୁମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ଗଞ୍ଜେଇ ଚାଷ ବିରୋଧନ ଓଡ଼ିଶା ପୁଲିସ୍ ତରଫୁ ଏ ମାସ ଗୋଟିଏ ବଡ଼ ଅଭିଯାନ କରାଯାଉଛି। ରାଜ୍ୟର କେନ୍ କେନ୍ ଜିଲ୍ଲାନ ବଡ଼ ବଡ଼ ଜଙ୍ଗଲ ଆର୍ ପାହାଡ଼ିଆ ଜମି ରହିଛି ସେ ଅନୁସାରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜେଇ ବିରୋଧୀ ଅଭିଯାନ ଚାଲିଛି। ଅଭିଯାନଟି ଗଲା 24 ଦିନ ଭିତରେ 2375 ଏକର ଜମିନ କରାଯାଇଥିବା ଗଞ୍ଜେଇ ଚାଷକେ ନଷ୍ଟ କରବାର୍ଥି ପୁଲିସ୍ ସକ୍ଷମ ହୋଇଛି। ଏହାଦେ ତକ 18 ଲକ୍ଷରୁ ଅତକା ଗଞ୍ଜେଇ ଗଛ ନଷ୍ଟ କରାଗଲାନ। ଆଇବା 24 ଘଣ୍ଟା ଥି ଓଡ଼ିଶାର ଜିଲ୍ଲାମାନଙ୍କେ ପାଗ ବିଶେଷ ବଦଲିବାର ସମ୍ଭାବନା ନାହିଁ, ନହେଲେ ଆଗକେ 4 ଦିନ ତକ ତାତି 2-4 ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସେଆଡ଼େ ସୁନ୍ଦରଗଡ଼ କଳାହାଣ୍ଡି ସହିତ ଆଉ କେତେଟା ଜିଲ୍ଲାନ ଆଇବା 48 ଘଣ୍ଟା ତକ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କୁହାଯାଇଛି। ସମବାୟ ଭାରତୀୟ ସଂସ୍କୃତିର ଆଧାର ବୋଲି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ବିଶ୍ୱ ସମବାୟ ସମ୍ମିଳନୀକେ କଲେ ଉଦ୍ଘାଟନ। ସଂସଦର ଶୀତକାଳୀନ ଅଧିବେଶନ ହେଲା ମୂଲ। ସମ୍ଭିଧାନର 75 ନମ୍ବର ବଛର ଭାରତର ବିଶ୍ୱସ୍ତରୀୟ ମାନ୍ୟତାକେ ବରକସ କରବା କହିଲେ ପ୍ରଧାନମନ୍ତ୍ରୀ। ଆଇବାକାଲଠାନୁ ମୂଲ ହେବା ବିଧାନସଭାର ଶୀତକାଳୀନ ଅଧିବେଶନ ଆଉର୍ ହୀରାକୁଦ ଜଲଭଣ୍ଡାରନ ପହଞ୍ଚିଲେ ୟୁରୋପ ଆର୍ ମଧ୍ୟ ଏସିଆର ପକ୍ଷୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।